ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ 2030 ସୁଦ୍ଧା ଅଣପାରମ୍ପରିକ ଉତ୍ସରୁ ଭାରତ 500 GW ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି କହିଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 25 ଲକ୍ଷ ନୂତନ ଦେୟମୁକ୍ତ ଗ୍ୟାସ୍ ସଂଯୋଗ ପ୍ରଦାନ କରିବାକୁ ସରକାରଙ୍କ ନିଷ୍ପତ୍ତି. ନାଗାଲାଣ୍ଡର ଖପ୍ଲାଙ୍ଗ ଏବଂ ଏହାର ଶାଖା ସଂଗଠନଗୁଡ଼ିକୁ ଆସନ୍ତା 28 ତାରିଖରୁ 5 ବର୍ଷ ପାଇଁ ବେଆଇନ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ. ପାକିସ୍ତାନ ବାୟୁସେନା ଆକ୍ରମଣରେ ଖାଇବର ପଖତୁଆ ପ୍ରଦେଶରେ 30 ଜଣଙ୍କର ମୃତ୍ୟୁ ଏବଂ ଦକ୍ଷିଣ କୋରିଆର ବୁସାନ୍ଠାରେ ଅନୁଷ୍ଠିତ ହେଉଛି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 30ତମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅରୁଣାଚଳ ପ୍ରଦେଶରେ 5,100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି. ସିଓମି ଜିଲ୍ଲାରେ 2 ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ତୱାଙ୍ଗରେ ଏକ ସମ୍ମିଳନୀ କେନ୍ଦ୍ରର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ସଡ଼କ ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା ଏବଂ ଅଗ୍ନି ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରରେ 1,290 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. ଇଟାନଗରର ଇନ୍ଦିରା ଗାନ୍ଧି ପାର୍କଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅରୁଣାଚଳ ପ୍ରଦେଶ କେବଳ ଉଦୀୟ ସୂର୍ଯ୍ୟଙ୍କ ଭୂମି ନୁହେଁ, ବରଂ ଏହା ଦେଶପ୍ରେମର ଜନ୍ମଭୂମି. ଅରୁଣାଚଳର ପ୍ରତ୍ୟେକ ବ୍ୟକ୍ତି ବୀରତ୍ୱ ଏବଂ ସରଳତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଅରୁଣାଚଳ କି ଏ ଭୂମି ଉଗତେ ସୂର୍ଯ୍ୟ କି ଧରତୀ କେ ସାଥ ହି ଦେଶ ଭକ୍ତି କେ ଉଫାନ କି ଭି ଧରତୀ ହେ ଜିସେ ତିରଙ୍ଗେ କା ପହଲା ରଙ୍ଗ କେସରିଆ ହେ ବୈସେ ହି ଅରୁଣାଚଳ କା ପହଲା ରଙ୍ଗ କେସରିଆ ହେ ଯହାଁ କା ହର ବ୍ୟକ୍ତି ଶୌର୍ଯ୍ୟ କା ପ୍ରତୀକ ହେ ସାଦଗୀ କା ପ୍ରତୀକ ହେ
ପ୍ରଧାନମନ୍ତ୍ରୀ କହିଛନ୍ତି, 2030 ସୁଦ୍ଧା ସୌର, ପବନ ଏବଂ ଜଳ ପ୍ରକଳ୍ପ ଭଳି ଅଣପାରମ୍ପରିକ ଉତ୍ସରୁ ଭାରତ 500 GW ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି. ଅରୁଣାଚଳ ପ୍ରଦେଶ ଏ ଦିଗରେ ସମନ୍ୱୟ ଭାବେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପରବର୍ତ୍ତୀ ପିଢ଼ି GST ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଟାନଗରଠାରେ ସ୍ଥାନୀୟ ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କ ସହ ମତ ବିନିମୟ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବ୍ୟବସାୟୀମାନେ ସୁଗନ୍ଧିତ ଚା, ସ୍ୱାଦିଷ୍ଟ ଆଚାର, ହଳଦୀ, ହସ୍ତଶିଳ୍ପ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ. ପରବର୍ତ୍ତୀ ପିଢ଼ି GST ସଂସ୍କାରର କାର୍ଯ୍ୟକାରିତା ଏବଂ ସଞ୍ଚୟ ଉତ୍ସବ ପାଇଁ ବ୍ୟବସାୟୀ ଗୋଷ୍ଠୀ କୃତଜ୍ଞତା ପ୍ରକାଶ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରସାଦ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି. ଅରୁଣାଚଳ ପ୍ରଦେଶରୁ ଅଗରତାଲାର ଏମ୍ବିବି ବିମାନ ବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ସେଠାରୁ ଉଦୟପୁରସ୍ଥିତ ପାଲଟଣା ଓଟିପିସି ହେଲିପ୍ୟାଡ୍ଠାରେ ପହଞ୍ଚିଥିଲେ. ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ତାଙ୍କର ଏକ ଝଲକ ଦେଖିବାକୁ ବହୁ ଲୋକ ଅପେକ୍ଷା କରି ରହିଥିଲେ. ତ୍ରିପୁରା ସୁନ୍ଦରୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ପୂଜା କରିବା ସହ ମନ୍ଦିରର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ଦେଖିଥିଲେ. ନବରାତ୍ର ପାଳନର ପ୍ରଥମ ଦିନରେ ହିଁ ଆଜି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 25 ଲକ୍ଷ ନୂତନ ଦେୟମୁକ୍ତ ସଂଯୋଗ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଭାବେ ଏହି ଯୋଜନାରେ ଜଡ଼ିତ ହୋଇଥିବା ହିତାଧିକାରୀଙ୍କୁ ଶୁଭକାମନା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପଦକ୍ଷେପ ହିତାଧିକାରୀଙ୍କୁ ଆନନ୍ଦ ପ୍ରଦାନ କରିବା ସହ ମହିଳାଙ୍କ ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି. ନାଗାଲାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନ୍ସିଲ୍ ଖପ୍ଲାଗ ଏବଂ ଏହାର ସମସ୍ତ ଆନୁଷଙ୍ଗିକ ସଂସ୍ଥା, ଶାଖା ତଥା ସଂଗଠନଗୁଡ଼ିକୁ ବେଆଇନ ଘୋଷଣା କରାଯାଇଛି. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି. ଆସନ୍ତା 28 ତାରିଖରୁ 5 ବର୍ଷ ପାଇଁ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି. ମନ୍ତ୍ରଣାଳୟ କହିଛି, ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି କ୍ଷତି ପହଞ୍ଚାଉଥିବା କାର୍ଯ୍ୟକଳାପ ସହ ଏହି ସଂଗଠନ ଜଡ଼ିତ ଥିବା କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି. ପୂର୍ବରୁ ବେଆଇନ ଘୋଷିତ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସମ, ଇଣ୍ଡିପେଣ୍ଡେଣ୍ଟ ପିପୁଲ୍ସ ରିଭଲ୍ୟୁସନାରୀ ପାର୍ଟି ଅଫ୍ ଟାଙ୍ଗଲେକ୍ପାକ୍, ପ୍ରେକାକ୍ ଏବଂ ପିପୁଲ୍ସ ଲିବରେସନ୍ ଆର୍ମି ପିଏଲ୍ଏ ଭଳି ସଂଗଠନ ସହ ହାପ୍ଲଙ୍ଗ୍ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ପାକିସ୍ତାନ ବାୟୁସେନା ପକ୍ଷରୁ ଖାଇବର ପଖତୁଆ ପ୍ରଦେଶରେ ବିମାନ ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ 30 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ଲଢୁଆ JF-17 ବିମାନ ଦ୍ୱାରା ରାତି ପ୍ରାୟ 2 ସମୟରେ ତିରିହା ଭ୍ୟାଲି ଅନ୍ତର୍ଗତ ମତ୍ରେଦାରା ଗ୍ରାମାଞ୍ଚଳରେ 8 L-6 ବୋମା ନିକ୍ଷେପ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ସେହି ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଆନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକ ପକ୍ଷରୁ ଘଟଣାର ତଦନ୍ତ ନେଇ ଦାବି କରାଯାଇଛି। ପାକିସ୍ତାନ ସେନା ଏବଂ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ସ୍ମାର୍ଟ ସିଟି ମିଶନ ସମ୍ପର୍କରେ ଆସନ୍ତୁ ଜାଣିବା।
ସ୍ମାର୍ଟ ସିଟି ମିଶନ ଦେଶର ସହରାଞ୍ଚଳ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଆକାଂକ୍ଷା ବାସ୍ତବତାରେ ପରିଣତ ହେଉଛି। ଦେଶର ସହରାଞ୍ଚଳଗୁଡ଼ିକରେ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଗତ 2015 ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ପୁନେଠାରେ ସ୍ମାର୍ଟ ସିଟି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏଭଳି ଚିନ୍ତାଧାରା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ।
ये सिर्फ इस काम के लिए इतने पैसे दिए जाएंगे वो नहीं है। ये अपने आप में एक बहुत बड़ा जन आंदोलन है। ये बीते हुए कल के अनुभव के आधार पर उज्जवल भविष्य की नींव रखने का एक सार्थक प्रयास है।
ଗତ ଦଶନ୍ଧି ମଧ୍ୟରେ ଏହି ମିଶନ ମାଧ୍ୟମରେ ଅନେକ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। 8,000 ଅଧିକ ପ୍ରକଳ୍ପ ମଧ୍ୟରୁ ପ୍ରାୟ 94% ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। 13,000 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି। ଏହି ମିଶନ ଅଧୀନରେ ମୋଟ ନିବେଶ ପରିମାଣ ପ୍ରାୟ 1,64,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସହରାଞ୍ଚଳଗୁଡ଼ିକର ବିଭିନ୍ନ କ୍ଷେତ୍ରରେ ପୁନଃନିର୍ମାଣ, ପୁନଃ ବିକାଶ ତଥା ଡିଜିଟାଲ ଭିତ୍ତିଭୂମି ବିକାଶ ଏହି ମିଶନ ଅଧୀନରେ ସମ୍ଭବ ହୋଇପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୋନିନା ସାହୁ।
ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଏହି ସଂସ୍କାର ଦେଶର ଜିଡିପି ଅଭିବୃଦ୍ଧିକୁ 0.8% ପହଞ୍ଚାଇ ପାରିବ। ଜିଏସ୍ଟି ହାର ହ୍ରାସ ଉପଭୋକ୍ତା, ନିମ୍ନ ମଧ୍ୟବିତ୍ତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପୁରୀ କହିଛନ୍ତି।
आर्थिक व्यवस्था है जो 2014 में 2 trillion पे थी, आज 4.3 trillion पे पहुंच गई, उसको सेलिब्रेट कर रहे हैं और भी चीजें सेलिब्रेट कर रहे हैं। इस जीएसटी 2.0 रिफॉर्म से इसमें जीएसटी रेट कोई 390+ आइटम्स में कम हुआ है, जिसमें सब सेक्शंस ऑफ सोसाइटी को फायदा होगा।
ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ନାଗରିକଙ୍କୁ ସୁଫଳ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀଠାରେ ବ୍ୟବସାୟ ଗୋଷ୍ଠୀଙ୍କ ସହ ମତ ବିନିମୟ ବେଳେ ମନ୍ତ୍ରୀ ଶ୍ରୀ ନଡ୍ଡା ସ୍ୱଦେଶୀ ଉତ୍ପାଦକୁ ବୃଦ୍ଧି କରିବା ସହ ଏହାର ବଜାର କ୍ଷେତ୍ରକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏହାଦ୍ୱାରା ଅଧିକ ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସ୍ୱଦେଶୀ ଉତ୍ପାଦର ବ୍ୟବହାର ଜୀବନଧାରଣର ମାନକୁ ସହଜ କରିବା ସହ କ୍ଷୁଦ୍ର ଉଦ୍ୟୋଗୀ ଗୋଷ୍ଠୀଙ୍କୁ ପ୍ରୋହାହନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଦକ୍ଷିଣ କୋରିଆର ବୁସାନ୍ଠାରେ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 30ତମ ସଂସ୍କରଣ ଅନୁଷ୍ଠିତ ହେଉଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଏଥିରେ ଯୋଗଦେବା ପାଇଁ ବୁସାନ୍ଠାରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମୁରୁଗନ୍ କହିଛନ୍ତି, ଭାରତର ସୃଜନଶୀଳ ଅର୍ଥନୀତି ଉତ୍ପାଦନ କ୍ଷେତ୍ର ଆଧାରିତ କେତେକ ଆଲୋଚନାଚକ୍ରରେ ମତ ବିନିମୟ ହୋଇଛି। ଭାରତରେ ସୃଜନଶୀଳ ସମ୍ଭାବନା ଏବଂ ଦୃଢ଼ ଗଣମାଧ୍ୟମ ଓ ମନୋରଞ୍ଜନ ଇକୋସିଷ୍ଟମ ଗଠନରେ ଦକ୍ଷିଣ କୋରିଆ ସହଯୋଗ ପ୍ରଦାନ ନେଇ ବିଚାର କରୁଥିବାରୁ ଡକ୍ଟର ମୁରୁଗନ୍ ଖୁସି ବ୍ୟକ୍ତ କରିଛନ୍ତି। ଭାରତୀୟ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି, ଏସୀୟ ଅଞ୍ଚଳ ବିଷୟବସ୍ତୁ ଏବଂ ଚଳଚ୍ଚିତ୍ରଗୁଡ଼ିକ ପାଇଁ ୱେବ୍ସ ବଜାର ଭାରତ ପ୍ୟାଭିଲିୟନ୍ ପ୍ରତିଷ୍ଠା କରାଯାଇଛି। ଦେଶରେ ପ୍ରସଙ୍ଗଭିତ୍ତିକ ଚଳଚ୍ଚିତ୍ର ନିର୍ମାତା ଏବଂ ଆନ୍ତର୍ଜାତିକ ଚଳଚ୍ଚିତ୍ର ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ବିକାଶ ପାଇଁ ଏହା ଏକ ମଞ୍ଚ ପ୍ରଦାନ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 2030 ସୁଦ୍ଧା ଅଣପାରମ୍ପରିକ ଉତ୍ସରୁ ଭାରତ 500 GW ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 25 ଲକ୍ଷ ନୂତନ ଦେୟମୁକ୍ତ ଗ୍ୟାସ୍ ସଂଯୋଗ ପ୍ରଦାନ କରିବାକୁ ସରକାରଙ୍କ ନିଷ୍ପତ୍ତି। ନାଗାଲାଣ୍ଡର ଖପ୍ଲାଙ୍ଗ ଏବଂ ଏହାର ଶାଖା ସଂଗଠନଗୁଡ଼ିକୁ ଆସନ୍ତା 28 ତାରିଖରୁ 5 ବର୍ଷ ପାଇଁ ବେଆଇନ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ ଦକ୍ଷିଣ କୋରିଆର ବୁସାନ୍ଠାରେ ଅନୁଷ୍ଠିତ ହେଉଛି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 30ତମ ସଂସ୍କରଣ। ସମ୍ବାଦ ଶେଷ ହେଲା।